ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଅପରାହ୍ନ 5ଟାରେ ଆରମ୍ଭ ହେଲା ରଥଟଣା। ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି। ବଜାରରେ ବିକ୍ରି ହେଉଥିବା ଖାଦ୍ୟ ପ୍ୟାକେଟ୍ରେ ପୋଷଣର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଲା ଭାରତୀୟ ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ। ଏବଂ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାକୁ ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପବିତ୍ର ଘୋଷଯାତ୍ରାରେ ରଥାରୂଢ଼ ହୋଇ ଶ୍ରୀଜୀଉମାନେ ନବଦିନାତ୍ମକ ଯାତ୍ରାରେ ନିଜ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଧାଡ଼ି ପହଣ୍ଡିରେ ଆସି ଦେବୀ ସୁଭଦ୍ରାଙ୍କ ରଥରେ ରଥାରୂଢ଼ ହୋଇଥିଲେ। ପରେ ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ଶେଷରେ ମହାବାହୁ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଶେଷ ହେବା ପରେ ରଥାରୂଢ଼ ହୋଇଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅପରାହ୍ନ 3ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ପରେ ଶ୍ରୀଜୀଉମାନଙ୍କୁ ଚିତାଲାଗି କରାଯାଇଥିଲା। ଶଙ୍କରାଚାର୍ଯ୍ୟ ନିଜର ଅନୁଗାମୀମାନଙ୍କ ସହିତ ଯାଇ 3 ରଥରେ 3 ଠାକୁରଙ୍କୁ ଦର୍ଶନ କରିଥିଲେ। ଗଜପତି ମହାରାଜ 3 ରଥରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଚାରମାଳ ବନ୍ଧା ହୋଇଥିଲା ଓ ଏହା ପରେ ପରେ ରଥରେ ଘୋଡ଼ା ଯୋଚାଯାଇ ଅପରାହ୍ନ 5ଟା ପରେ ରଥଟଣା ଆରମ୍ଭ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ରଥକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟାଣିବାର ସୁଯୋଗ ପାଇଥିଲେ। ଚଳିତ ବର୍ଷ ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ନୀତି ଆଜି ପାଳନ କରାଯାଉଥିବାରୁ ଏହି ବର୍ଷ ରଥଯାତ୍ରାର ସ୍ୱତନ୍ତ୍ର ରହିଛି। ସକାଳ 4:04ରେ ମଙ୍ଗଳ ଆଳତୀ ଶେଷ ହେବା ପରେ ମୈଲମ ଅବକାଶ ପୂଜା କରାଯାଇ 10 ଅବତାର ଠାକୁରଙ୍କୁ ବାହୁଡ଼ା ବିଜେ କରାଯାଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା 3 ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯଦି ପହଞ୍ଚି ନ ପାରିବ ସେ କ୍ଷେତ୍ରରେ ଆସନ୍ତାକାଲି ପୁଣି ରଥ ଟଣା ହେବ। ଭକ୍ତଙ୍କର ଭାବ ଏବଂ ଆବେଗ ସହିତ ଜଡ଼ିତ ଏହି ଅଭୂତପୂର୍ବ ଲୀଳା ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ସମେତ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା ଅତ୍ୟନ୍ତ ଭକ୍ତି, ନିଷ୍ଠା, ଧାର୍ମିକତାର ସହ ସମ୍ପନ୍ନ ହୋଇଛି। ରଣପୁରରେ ଶ୍ରୀଜୀଉମାନଙ୍କୁ 3ଟି ରଥରେ ବିଜେ କରାଯାଇଥିଲା। ତେବେ ମା' ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ। ରଣପୁର ରାଜା ଦିଲୀପ କୁମାର ନରେନ୍ଦ୍ର ଛେରା ପହଁରା କରିବା ପରେ ଆନୁଷ୍ଠାନିକ ଭାବେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁରଠାରେ ମଧ୍ୟ ସିଆର୍ପିଏଫ୍ ବାଟାଲିୟନ୍ ପକ୍ଷରୁ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କମାଣ୍ଡାଣ୍ଟ ଏକେ ପ୍ରସାଦ ରଥଯାତ୍ରାର ମୁଖ୍ୟ ପୁରୋଧା ରୂପେ ନୀତିକାନ୍ତି ସମ୍ପନ୍ନ କରିବା ପରେ 3 ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ଼ କରାଯିବା ପରେ ରଥ ଟଣାଯାଇଥିଲା। ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାରେ ରଥଯାତ୍ରାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ଏଠାରେ ରଥଯାତ୍ରା ଦିନ କେବଳ ପହଣ୍ଡି ହୋଇ ମହାପ୍ରଭୁ ରଥାରୂଢ଼ ହୋଇଥାନ୍ତି ଓ ତା' ପରଦିନଠାରୁ 2 ଦିନ ଧରି ରଥଯାତ୍ରା ହୋଇଥାଏ। ଦେବଗଡ଼ର ପୁରୁଣାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ଶେଷ କରାଯାଇଥିଲା। ପରେ ସନ୍ଧ୍ୟା 5ଟାରେ 3 ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ଼ କରାଯାଇଥିଲା। ଆସନ୍ତାକାଲିଠାରୁ 2 ଦିନ ଧରି ରଥଟଣା ଉତ୍ସବ ଅନୁଷ୍ଠିତ ହେବ। ସମ୍ବଲପୁର ସହରର ଝାଡ଼ୁଆପଡ଼ାରେ ଛେରା ପହଁରା ଶେଷ ହେବା ପରେ 3 ବିଗ୍ରହଙ୍କୁ ରଥାରୂଢ଼ କରାଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁମାନେ ଆନନ୍ଦର ସହ ପ୍ରଭାତ ହୋଟେଲ ପରିସରକୁ ଟାଣି ନେଇଥିଲେ। ସେଠାରେ 3 ଠାକୁର ରାତ୍ରି ରହଣୀ ପରେ ଆସନ୍ତାକାଲି ମ୍ୟୁନିସିପାଲିଟି ଛକ ଦେଇ ଦୁର୍ଗାପୂଜା ମଣ୍ଡପ ଯାଇ ଆସିବେ। ନୂଆପଡ଼ା ପ୍ରସିଦ୍ଧ ରଥଯାତ୍ରା ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଖଡ଼ିଆଳ ଯୁବରାଜ ଦେବଦେବ ସିଂହଦେବଙ୍କ ଛେରା ପହଁରା ପରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଥିଲେ। ହଜାର ହଜାର ଭକ୍ତ ରଥଟଣାରେ ଭାଗ ନେଇଥିଲେ। ଘୋଷଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମେତ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। 4 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଭୁବନେଶ୍ୱର ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଗୋ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଭୁବନେଶ୍ୱର ଉପକଣ୍ଠ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିବେ। ଏହି ଅବସରରେ ଲାଇଫ୍ ଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଅଭିଯାନର ଶୁଭାରମ୍ଭ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଭୁବନେଶ୍ୱରଠାରେ ନାଇଜର୍ର ତ୍ରୟୋଦଶତମ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर। विकसित भारत का ये है नया अध्याय, सबसे समान व्यवहार मिलेगा सबको न्याय। सरल है, सुलभ है पारदर्शी, तकनीकी युक्त है और है स्वदेशी। इसमें है महिलाओं बुजुर्गों का सम्मान, शामिल है इसमें जन जन की आन। साथ इसके चलने का देश भर चढ़ा जुनून, ये है आजाद भारत के अपने कानून।
खाद्य सामग्री पैकेट गुड़िकर सामना पटरे ପୋଷଣ ସମ୍ପର୍କିତ ସମସ୍ତ ବିବରଣୀ ଉଲ୍ଲେଖ କରିବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ ଏଫ୍ଏସ୍ଏସ୍ଏଆଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବଜାରରେ ବିକ୍ରି ହେଉଥିବା ଖାଦ୍ୟ ପ୍ୟାକେଟ୍ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଖାଦ୍ୟରେ କେତେ ପରିମାଣର ଶର୍କରା, ଲବଣ ଏବଂ ସନ୍ତୁଳିତ ଚର୍ବି ରହିଛି ସେ ସମ୍ପର୍କରେ ସମସ୍ତ ତଥ୍ୟ ବଡ଼ ବଡ଼ ଅକ୍ଷରରେ ଉପସ୍ଥାପନ କରିବାକୁ ପଡ଼ିବ। ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅପୂର୍ବ ଚନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚାରିଧାମ ଯାତ୍ରାରେ ଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ପାଇଁ ଚାରିଧାମ ଯାତ୍ରାକୁ ବାତିଲ କରାଯାଇଛି। ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେଙ୍କ ସୂଚନା ଅନୁସାରେ ଶ୍ରଦ୍ଧାଳୁମାନଙ୍କୁ ଋଷିକେଶଠାରୁ ଆଜି ଆରମ୍ଭ ହେବାକୁ ଥିବା ଯାତ୍ରାକୁ ବାତିଲ କରାଯାଇଛି। ଯେଉଁ ଯାତ୍ରୀମାନେ ତୀର୍ଥସ୍ଥଳରେ ପହଞ୍ଚି ସାରିଛନ୍ତି ବର୍ଷାକୁ ଦେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଞ୍ଚସ୍ତରୀତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଚାରାରୋପଣ କରିଥିଲେ। ବନ ମହୋତ୍ସବରେ ଅନୁଷ୍ଠିତ ସଚେତନତା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଏକ୍ ପେଡ଼ ମା କେ ନାମ ଅଭିଯାନକୁ ସଫଳ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ମା'ଙ୍କ ନାମରେ ଗୋଟିଏ ଗଛ ଲଗାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 12 ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। 11 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ ଓ ମାଲକାନଗିରି। ସେହିପରି 11 ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ବାରିପଦାଠାରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଅପରାହ୍ନ 5ଟାରେ ଆରମ୍ଭ ହେଲା ରଥଟଣା। ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି। ବଜାରରେ ବିକ୍ରି ହେଉଥିବା ଖାଦ୍ୟ ପ୍ୟାକେଟ୍ରେ ପୋଷଣର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଲା ଭାରତୀୟ ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ ଏବଂ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।